ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତୀୟ ରିଜର୍ଭ ବ୍ୟାଙ୍କ ନବମ ଥର ପାଇଁ ଅପରିବର୍ତ୍ତିତ ରଖିଲେ ରେପୋରେଟ୍। ଦେଶର 77% ଗ୍ରାମାଞ୍ଚଳରେ ପାଇପ୍ ପାଣିର ସୁବିଧା ଅଛି, ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ। ଦେଶର ପ୍ରଥମ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱରରେ ଆଜିଠାରୁ ହେଲା କାର୍ଯ୍ୟକାରୀ। ବାଂଲାଦେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର 18 ସାମୁଦ୍ରିକ ଥାନା ଅଞ୍ଚଳରେ ହାଇ ଆଲର୍ଟ, ଏବଂ ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 100%ରୁ 6% କମ୍ ବର୍ଷା। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍ରେ କୌଣସି ପରିବର୍ତ୍ତନ କରିନାହିଁ। ଲଗାତାର ନବମ ଥର ପାଇଁ ରେପୋରେଟ୍ 6.5% ଅପରିବର୍ତ୍ତିତ ରହିଛି, ଫଳରେ ଋଣ ସୁଝିବା ଇଏମ୍ଆଇରେ କୌଣସି ପରିବର୍ତ୍ତନ ହେବ ନାହିଁ। ଗତବର୍ଷ ଫେବୃୟାରୀ ମାସରେ ରେପୋରେଟ୍ ଶେଷଥର ପାଇଁ 0.25% ବୃଦ୍ଧି ପାଇ 6.5% ପହଞ୍ଚିଥିଲା। ମୁଦ୍ରାନୀତି କମିଟି ବୈଠକ ପରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଦେଶର ପ୍ରଥମ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରି କହିଛନ୍ତି, ଏହି ଏଟିଏମ୍ରେ 24 ଘଣ୍ଟିଆ ଚାଉଳ ଏବଂ ଗହମ ଉପଲବ୍ଧ ହେବ। ତେବେ ଏଥିପାଇଁ ହିତାଧିକାରୀଙ୍କୁ ମେସିନ୍ରେ ବାୟୋମେଟ୍ରିକ୍, ରାସନ କାର୍ଡ଼ ଏବଂ ଆଧାର କାର୍ଡ଼ ସମ୍ପର୍କିତ ସୂଚନା ଦେବାକୁ ପଡ଼ିବ। ସମଗ୍ର ରାଜ୍ୟରେ ହିତାଧିକାରୀ ଏହି ଏଟିଏମ୍ରୁ ଶସ୍ୟ ପାଇପାରିବେ ବୋଲି ସେ କହିଛନ୍ତି। ଶସ୍ୟ ଏଟିଏମ୍ର ସଫଳ କାର୍ଯ୍ୟକାରିତାକୁ ନେଇ ପର୍ଯ୍ୟାୟକ୍ରମେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଶସ୍ୟ ଏଟିଏମ୍ ଖୋଲାଯିବ ବୋଲି ସେ କହିଛନ୍ତି। ଦେଶର ଗ୍ରାମାଞ୍ଚଳରେ 77% ପରିବାରକୁ ଜଳଜୀବନ ମିଶନ ଅଧୀନରେ ପାଇପ୍ ଯୋଗେ ପାନୀୟ ଜଳ ଉପଲବ୍ଧ କରାଯାଇଛି। ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, 2019 ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 15 କୋଟି ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇଦେବା ଫଳରେ 8 ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଇପାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ କ୍ୟାବିନେଟ୍ର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର 6 ପ୍ରସ୍ତାବ ଅନୁମୋଦିତ ହୋଇଥିବା ଜଣାପଡ଼ିଛି। ତେବେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ନିଷ୍ପଭି ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ନିଷ୍ପଭି ନେଇ ଗୃହରେ ଅବଗତ କରାଯିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା 12 ତାରିଖ ସୋମବାର ଦିନ ବନ୍ଦ ରହିବ। ଏହି ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଗାମୀ 2 ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଳୁର ଅଭାବ ନେଇ ଆତଙ୍କିତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ଆଲୋଚନା ଚାଲିଛି। ଏହାର ସକାରାତ୍ମକ ପ୍ରଭାବ ନେଇ ସେ ଆଶା ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମକୁ ପଶ୍ଚିମବଙ୍ଗରୁ 5 ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆଳୁ ଆସିବାକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ନେଇ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବାକୁ ମଧ୍ୟ ନିଷ୍ପଭି ନିଆଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଦ ନୀତିରେ ଆବଶ୍ୟକ ସଂଶୋଧନ ହେବା ନେଇ ସେ ସୂଚନା ଦେଇଛନ୍ତି। ପରିବହନ, ଖଣି ଓ ଇସ୍କାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ପରିବହନ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ର ସମୀକ୍ଷା କରିଛନ୍ତି। ଆବଶ୍ୟକ କର୍ମଚାରୀ ନିଯୁକ୍ତି, ପୁରୁଣା କାର୍ଯ୍ୟାଳୟକୁ ନୂତନ କୋଠାକୁ ସ୍ଥାନାନ୍ତର କରିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ଟ୍ରାଫିକ୍ ନିୟମାବଳୀ ଉପରେ ଜନସଚେତନତା ବୃଦ୍ଧି ପାଇଁ ସେ ଗୁରୁତ୍ୱ ଆରୋପ କରିଛନ୍ତି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବାରୁ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ରାଜ୍ୟର ସମୁଦ୍ର ତଟଗୁଡ଼ିକରେ ଥିବା 18 ସାମୁଦ୍ରିକ ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି।
ଆମର 6 ଜିଲ୍ଲା ଅଛି, ଯେଉଁଟାକି ତଟବର୍ତ୍ତୀ ଜିଲ୍ଲା ଆଉ 2 ପୁଲିସ୍ ଜିଲ୍ଲା, ସେଥିରେ 7 ଆମର ପୁଲିସ୍ ଜିଲ୍ଲା ଅଛି ଏବଂ ଆମର 18 ପୁଲିସ୍ ଷ୍ଟେସନ୍, କୋଷ୍ଟାଲ୍ ପୁଲିସ୍ ଷ୍ଟେସନ୍ ଏହି 7 ଜିଲ୍ଲା ଅଛି ଏବଂ ବିଶେଷ କରି ବାଲେଶ୍ୱର, ଭଦ୍ରକ ଆଉ କେନ୍ଦ୍ରାପଡ଼ା ସାମୁଦ୍ରିକ ଥାନା ଅଛି, ତାକୁ ଆମେ ଆଲର୍ଟ କରିଛୁ। ଅଧିକା ଲୋକବଳ ଦିଆଯାଇଛି ଏବଂ ଆମର ଯେଉଁ ନିୟମ ଅଛି 5 NM ପର୍ଯ୍ୟନ୍ତ ସାମୁଦ୍ରିକ ପୋଲିସ ଷ୍ଟେସନ ସେମାନେ ପେଟ୍ରୋଲିଂ କରିବେ। ଏହା ବ୍ୟତୀତ ଯେତେ ସବୁ ତଟବର୍ତ୍ତୀ ମତ୍ସ୍ୟଜୀବୀ ଆବାସ ଅଛି ଏବଂ ଲୋକମାନେ ରହୁଛନ୍ତି ସେଠି ବି ଆମର ସୋର୍ସକୁ ଆମେ ଆକ୍ଟିଭେଟ୍ କରିଛୁ। ଗୋଇନ୍ଦା ବିଭାଗକୁ ଆମେ ସତର୍କ କରିଛୁ ଏବଂ ତଟର ସୁରକ୍ଷା ପାଇଁ 5 NM ଭିତରେ ସବୁ ପେଟ୍ରୋଲିଂ ଚାଲିଛି ଏବଂ ଆମେ ନଜର ରଖିଛୁ ଯେ ଯଦି କିଛି ବୋଟ୍ ଆସୁଛି, ବିଶେଷ କରି ମୋଟରାଇଜ ବୋଟ୍ରେ ସେମାନେ ଆସନ୍ତି ଏବଂ ତାପରେ କୋଷ୍ଟଗାର୍ଡ ତା'ର ପେଟ୍ରୋଲିଂ କରେ ଏବଂ କୋଷ୍ଟଗାର୍ଡର ପେଟ୍ରୋଲିଂର ବିୟଣ୍ଡରେ ଆମର ନାଭାଲ ପେଟ୍ରୋଲିଂ କରେ। ତେଣୁ ଏହି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଆମର ତଟରେ ରହିଛି।
ଶିଶୁଙ୍କ ଯତ୍ନ, ସୁରକ୍ଷା ଏବଂ ଥଇଥାନ ଲକ୍ଷ୍ୟରେ ସମଗ୍ର ଦେଶରେ ବାତ୍ସଲ୍ୟ ମିଶନ କାର୍ଯ୍ୟକାରୀ କରାଯାଉଛି ବୋଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ରାଜ୍ୟସଭାରେ ପ୍ରଶ୍ନୋତ୍ତର କାଳରେ ସଦସ୍ୟ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲାସ୍ତରରେ ଏହି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସହଭାଗିତାରେ ଏହି ମିଶନ କାର୍ଯ୍ୟକାରୀ କରାଯାଉଛି। ମିଶନ ଅଧୀନରେ ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥାକୁ ଅର୍ଥ ସିଧାସଳଖ ଭାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ 2015 ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସ୍ଥାପନ କରିଥାନ୍ତି। ଏହି ଆଇନ ଅନୁଯାୟୀ ଶିଶୁଙ୍କ ସୁରକ୍ଷା ଏବଂ ତାଙ୍କ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ଏହି ୟୁନିଟ୍ଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗତ ମାର୍ଚ୍ଚ ମାସ ସୁଦ୍ଧା 4431 ଶିଶୁଙ୍କୁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଏବଂ ଏହା ବ୍ୟତୀତ 3697 ଜଣ ଶିଶୁଙ୍କର ଯତ୍ନ ନିଆଯାଉଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁଇଟି ଗାଁରେ ଗତ ଦେଢ଼ ମାସ ମଧ୍ୟରେ ବିଭିନ୍ନ କାରଣରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଷତିର ସମୀକ୍ଷା ଆରମ୍ଭ କରାଯାଇଛି। ଗୋଲମ୍ପାଙ୍ଗା ଏବଂ ପୁଡରୁଙ୍ଗ ଗାଁରେ ବସବାସ କରୁଥିବା କୁଟିଆ କନ୍ଧ ଜନଜାତିର ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁଇଟି ମେଡିକାଲ ଟିମ୍ ସେଠାରେ ପହଞ୍ଚି ଏହାର କାରଣ ଅନୁସନ୍ଧାନ କରୁଛନ୍ତି। 70 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ 17 ଜଣ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଆକଳନ ଅନୁଯାୟୀ ସେମାନଙ୍କର ଜ୍ୱରରେ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ 2ରୁ 2.5 ମାସର 3 ଜଣ ଶିଶୁ ରହିଛନ୍ତି। କ୍ଷତ୍ରିୟ ସମୀକ୍ଷା ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ଗତକାଲି ଅନୁଷ୍ଠିତ ହୋଇଛି। ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା, ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋହାହନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲାସ୍ତରୀୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାର ଅଧିକାରୀ, ପୋଷ୍ଟାଲ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ କୋଲକାତାସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ 80 ବର୍ଷ ବୟସ ହୋଇଥିଲା। ଶ୍ୱାସକ୍ରିୟା ଜନିତ ରୋଗ କାରଣରୁ ସେ ଚିକିତ୍ସାଧୀନ ଥିଲେ। ସିପିଏମ୍ର ଜଣେ ପ୍ରମୁଖ ସଦସ୍ୟ ଭାବେ ଶ୍ରୀ ଭଟ୍ଟାଚାର୍ଯ୍ୟ 2000ରୁ 2011 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଭଟ୍ଟାଚାର୍ଯ୍ୟ ଜଣେ ଆଗଧାଡ଼ିର ରାଜନୈତିକ ନେତା ଥିଲେ, ଯିଏ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜଜଙ୍ଗୀ ସାହିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଚିବ ବିଚାରପତି ଅଞ୍ଜଳି ମଚ୍ଛଖଣ୍ଡ ଏଥିରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ 134 mm ବର୍ଷା ରେକର୍ଡ କରାଯାଇଛି। ଜୁନ୍ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 614.8 mm ବର୍ଷା ରେକର୍ଡ କରାଯାଇଛି, ତେବେ ଏହା ସ୍ୱାଭାବିକ ବର୍ଷା ତୁଳନାରେ 6% କମ୍ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନବମ ଥର ପାଇଁ ଅପରିବର୍ତ୍ତିତ ରଖିଲେ ରେପୋରେଟ୍। ଦେଶର 77% ଗ୍ରାମାଞ୍ଚଳରେ ପାଇପ୍ ପାଣିର ସୁବିଧା ଅଛି, ରାଜ୍ୟସଭାର ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ। ଏବଂ ଦେଶର ପ୍ରଥମ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ୍ ଭୁବନେଶ୍ୱରରେ ଆଜିଠାରୁ ହେଲା କାର୍ଯ୍ୟକାରୀ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।